প্রিয় বন্ধু, প্রভু যীশুঙ্ক নামে আপনার অভিনন্দন জনাও। হৃদয়ের শান্তি ও আনন্দ নিমন্তে আসন্তু পরমেশ্বরঙ্ক জীবন্ত ও সত্য বাক্য উপরে আধারিত সন্দেশ শুনন্তু।
আজি এ শুভ দিনে, আজি এ শুভ দিনে,
তব শুভ আগমনে জাগে সুত বরণে, তব শুভ আগমনে জাগে সুত বরণে,
তুম নামর জয়, তুম নামর জয়, তুম নামর জয়,
পুলকিত প্রাণে।
তব মমতা দিনহীন পাপি লাগি কৰু সহৰতা, একি তব মমতা দিনহীন পাপি লাগি,
খলিবাকু নাথ মুকতিৰ পথ, খলিবাকু নাথ মুকতিৰ পথ, আছিছ স্বৰ্গ ত্যাগী,
তুমি হই সদয় পুলকিত প্রাণে, নমু শ্রীচরণে, পুলকিত প্রাণে।
প্রভু যীশু খ্রিস্টঙ্ক মধুর নামে আজির আলোচনাকু আপন মানঙ্কু স্বাগত জনায়। আজি আমি তৃত্ব পরমেশ্বরঙ্ক মধ্যরে থিবা ব্যক্তিগণঙ্ক মধ্যরে থিবা সম্পর্ক ও সেমানে পরস্পর ঠারু কিপরি নির্দিষ্ট ভাবে পৃথক তাহা দেখিবা। প্রথমে আমি বিভিন্ন শাস্ত্রাংশরু দেখিবা পিতা, পুত্র ও পবিত্রাত্মা কিপরি মৌলিক চরিত্রে সমান অটন্তি। শাস্ত্র প্রমাণ করে পিতা ঈশ্বর অটন্তি। জহন তার ছ পর্ব সতেইশ পদরে লেখা যায়, তাহাঙ্কু অর্থাৎ ঈশ্বর মুদ্রাঙ্কিত কলে। প্রথম পিতর এক পর্ব দুইরে লেখা অছি, পিতা ঈশ্বরঙ্ক পূর্ব জ্ঞানা অনুসারে। রোমিও তার এক পর্ব সাত পদ কহে, আম্ভমানঙ্ক পিতা ঈশ্বর, পুত্র অর্থাৎ খ্রিস্ট মধ্য ঈশ্বর। জহন তার এক পর্ব এক পদ অনুযায়ী, আদ্যরে বাক্য অর্থাৎ পুত্র থিলে, সেই বাক্য ঈশ্বরঙ্ক সঙ্গরে থিলে, সেই বাক্য ঈশ্বর থিলে। তিতস তার দুই পর্ব তের পদরে লেখা যায়, পুনি আম্ভমানঙ্ক মহান ঈশ্বর ও ত্রাণকর্তা খ্রিস্ট যীশু। রোমিও নো পর্ব পাঞ্চ পদরে লেখা যায়, খ্রিস্ট উৎপন্ন সেই সর্বাধিপতি ঈশ্বর যুগে যুগে ধন্য, আমেন। প্রেরিত পাঞ্চ পর্ব তার তিন পদ অনুযায়ী, পিতর হননীয়ঙ্কু সতর্ক করাই কহিলে যে সে পবিত্রাত্মাঙ্ক নিকটরে মিথ্যা কহিলে। এহা কহিবা পরে চারিপদরে সে পুনি কহিলে যে হননীয় মনুষ্য নিকটরে যে মিথ্যা কহিলে তাহা নুহে, মাত্র ঈশ্বরঙ্ক নিকটরে মিথ্যা কহিলে, অর্থাৎ পবিত্র আত্মা হি ঈশ্বর। শাস্ত্র পিতা, ପୁତ୍ର ଓ ପବିତ୍ର ଆତ୍ମାଙ୍କୁ ସୃଷ୍ଟିକର୍ତ୍ତା ରୂପେ ସ୍ୱୀକାର କରେ। ଯାତ୍ରା 20:11 କହେ, ସଦାପ୍ରଭୁ ଅର୍ଥାତ୍ ପିତା, ଆକାଶମଣ୍ଡଳ ଓ ପୃଥିବୀ ଓ ସମୁଦ୍ର ଓ ତନ୍ମଧ୍ୟସ୍ଥ ସମସ୍ତ ବସ୍ତୁ ନିର୍ମାଣ କଲେ। ଯହନ 1:3 କହେ, ପୁତ୍ର ଅର୍ଥାତ୍ ବାକ୍ୟଙ୍କ ଦ୍ୱାରା ସମସ୍ତ ସୃଷ୍ଟ ହୋଇଛି, ଗୋଟିଏ ସୁଦ୍ଧା ତାହାଙ୍କ ବିନା ସୃଷ୍ଟ ହୋଇନାହିଁ। ଆୟୁବ ତାର 33:5 ଅନୁଯାୟୀ ମନୁଷ୍ୟକୁ ପରମେଶ୍ୱରଙ୍କ ଆତ୍ମା ସୃଷ୍ଟି କରିଅଛନ୍ତି। ଦାଉଦଙ୍କ ଭାଷାରେ ପଶୁ ପକ୍ଷୀ ଈଶ୍ୱରଙ୍କ ଆତ୍ମାଙ୍କ ଦ୍ୱାରା ସୃଷ୍ଟ। ଶାସ୍ତ୍ର ପ୍ରମାଣ କରେ ଈଶ୍ୱରତ୍ୱ ଅନନ୍ତକାଳୀନ ଅଟେ। ଗୀତ ତାର 90:2 ଅନୁଯାୟୀ ପିତା ଅନାଦିକାଳରୁ ଅନନ୍ତକାଳ ପର୍ଯ୍ୟନ୍ତ ପରମେଶ୍ୱର ଅଟନ୍ତି। ମିଖା ତାର 5:2 କହେ, ପୁତ୍ର ଅନାଦିକାଳରୁ ଅଛନ୍ତି। ତ୍ରିତ୍ୱ ପରମେଶ୍ୱର ଯେ ସର୍ବଶକ୍ତିମାନ ତାହା ମଧ୍ୟ ଶାସ୍ତ୍ର ପ୍ରକାଶ କରେ। ପୁତ୍ର ନିଜେ ପିତାଙ୍କ ବିଷୟରେ କହନ୍ତି, ତାଙ୍କର ସମସ୍ତ ସାଧ୍ୟ ପ୍ରକାଶିତ। ବାକ୍ୟ ତାର 1:8 ଅନୁଯାୟୀ ପ୍ରଭୁ ଈଶ୍ୱର ଅର୍ଥାତ୍ ପୁତ୍ର ସର୍ବଶକ୍ତିମାନ ଅଟନ୍ତି। ପବିତ୍ର ଆତ୍ମା ନିଜ ଇଚ୍ଛାନୁସାରେ ବିଭିନ୍ନ ବ୍ୟକ୍ତିଙ୍କୁ ଦାନ ପ୍ରଦାନ କରନ୍ତି, ତେଣୁ ସେ ସର୍ବଶକ୍ତିମାନ ତ୍ରିତ୍ୱ ପରମେଶ୍ୱରଙ୍କ ବ୍ୟକ୍ତିଗଣ ପ୍ରତ୍ୟେକ ସର୍ବଜ୍ଞ ଅଟନ୍ତି। ପ୍ରଥମ ଜହନ ତାର 3:20 ଅନୁଯାୟୀ, କାରଣ ଈଶ୍ୱର ଅର୍ଥାତ୍ ପିତା ଆମ୍ଭମାନଙ୍କ ହୃଦୟଠାରୁ ମହାନ ଓ ସେ ସବୁ ଜାଣନ୍ତି। ଯୀଶୁଙ୍କ ପ୍ରିୟ ଶିଷ୍ୟ ଜହନ ଯୀଶୁଙ୍କୁ ଜହନ ତାର 21:17 କହିଲେ, ପ୍ରଭୋ ଆପଣ ସମସ୍ତ ବିଷୟ ଜାଣନ୍ତି। ଯୀଶୁ ଯକ୍ଷିୟଙ୍କୁ ନାମ ଧରି ଡାକିଥିଲେ, ଯଦିଓ ପୂର୍ବରୁ ଯକ୍ଷିୟ ତାଙ୍କୁ ସାକ୍ଷାତ କରିନଥିଲେ, ସେ ଲୋକମାନଙ୍କ ଚିନ୍ତା ମଧ୍ୟ ଜାଣିଥିଲେ। ସମୀରଣୀୟ ସ୍ତ୍ରୀର ଜୀବନ ଇତିହାସ ସେ ଜାଣିଥିଲେ। ସେ ସର୍ବଜ୍ଞ ଥିଲେ କେବଳ ତା ନୁହେଁ, ସେ ସର୍ବଜ୍ଞ ଅଟନ୍ତି। ପ୍ରଥମ କରନ୍ଥୀୟ 2:10-11 ଲେଖାଯାଏ, କିନ୍ତୁ ଈଶ୍ୱର ଆମ୍ଭମାନଙ୍କ ନିମନ୍ତେ ଆତ୍ମାଙ୍କ ଦ୍ୱାରା ସେ ସମସ୍ତ ପ୍ରକାଶ କରିଅଛନ୍ତି। ଯେଣୁ ଆତ୍ମା ସମସ୍ତ ବିଷୟ, ହଁ ଈଶ୍ୱରଙ୍କ ଗଭୀର ବିଷୟ ସବୁ ଅନୁସନ୍ଧାନ କରନ୍ତି। ଈଶ୍ୱରଙ୍କ ବିଷୟ ସବୁ ଈଶ୍ୱରଙ୍କ ଆତ୍ମାଙ୍କ ବିନା ଆଉ କେହି ଜାଣେ ନାହିଁ। ତ୍ରିତ୍ୱ ପରମେଶ୍ୱର ସର୍ବବ୍ୟାପୀ ଅଟନ୍ତି। ଜିରିମିୟ ତାର 23:24 ଲେଖାଯାଏ, ପିତା ପରମେଶ୍ୱର ସ୍ୱର୍ଗ ଓ ମର୍ତ୍ତ୍ୟରେ ବ୍ୟାପୀ ଥାନ୍ତି, ପୁତ୍ର ମଧ୍ୟ ସର୍ବବ୍ୟାପୀ ଅଟନ୍ତି। ଏଫିସିୟ 1:23 ଅନୁଯାୟୀ ସେ ସମସ୍ତ ବିଷୟକୁ ସର୍ବତ ଭାବେ ପୂର୍ଣ୍ଣ କରନ୍ତି। ପୁତ୍ର ପ୍ରଭୁ ଯୀଶୁ ନିଜେ କହିଛନ୍ତି, ଯେଉଁ ସ୍ଥାନରେ 2 କି 3 ଜଣ ତାଙ୍କ ନାମରେ ଏକତ୍ର ହୁଅନ୍ତି, ସେ ସେଠାରେ ଉପସ୍ଥିତ ଥାନ୍ତି। ଏକ ସମୟରେ ପୃଥିବୀର ସର୍ବତ୍ର ପବିତ୍ର ଆତ୍ମା କାର୍ଯ୍ୟରତ। ଶାସ୍ତ୍ରାଂଶ ଈଶ୍ୱରତ୍ୱର ଅପରିବର୍ତ୍ତନୀୟତାର ମଧ୍ୟ ପ୍ରମାଣ ଦିଏ। ମଲାଖି ତାର 3:6 ପିତା କହନ୍ତି, ଆମ୍ଭେ ସଦାପ୍ରଭୁ, ଆମ୍ଭର ପରିବର୍ତ୍ତନ ନାହିଁ। ଏଭ୍ରି ତାର 13:8 କହେ, ଯୀଶୁଖ୍ରୀଷ୍ଟ କାଲି ଆଜି ଓ ଚିରକାଳ ସମାନ ଅଟନ୍ତି। ପବିତ୍ର ଆତ୍ମା ମଧ୍ୟ ଅପରିବର୍ତ୍ତନୀୟ। ତ୍ରିତ୍ୱ ପରମେଶ୍ୱରଙ୍କ ମଧ୍ୟରେ ଥିବା ବ୍ୟକ୍ତିଗଣଙ୍କ ଚରିତ୍ର ସମାନ ହେଲେ ମଧ୍ୟ ସେମାନେ ନିର୍ଦ୍ଦିଷ୍ଟ କାର୍ଯ୍ୟ କରିବାରେ ପୃଥକ ଅଟନ୍ତି। ଜହନ ତାର 5:32-37 ଅନୁଯାୟୀ ପୁତ୍ର ପ୍ରଭୁ ଯୀଶୁ ପିତାଙ୍କୁ ନିର୍ଦ୍ଦିଷ୍ଟ ଭାବେ ଘୋଷଣା କରି କହନ୍ତି, ଯେଉଁ ପିତା ମୋତେ ପ୍ରେରଣ କଲେ। ଜହନ 3:16 ମଧ୍ୟ ଯୀଶୁ ପିତାଙ୍କୁ ପ୍ରେରକ ଓ ନିଜକୁ ଦାନ ହିସାବରେ ପ୍ରକାଶ କରିଅଛନ୍ତି। ଜହନ ତାର 5:24 ଅନୁଯାୟୀ ପିତା ଈଶ୍ୱରଙ୍କୁ ପ୍ରେରଣକର୍ତ୍ତା ବୋଲି ପୁତ୍ର ପ୍ରକାଶ କରିଛନ୍ତି। ଜହନ 15:26 ପୁତ୍ର କହିଲେ, ପିତାଙ୍କ ନିକଟରୁ ମୁଁ ତୁମମାନଙ୍କ ନିକଟକୁ ସାହାଯ୍ୟକାରୀଙ୍କୁ ପ୍ରେରଣ କରିବି। ପୃଥକ୍ ପୃଥକ୍ ଭାବେ ଦେଖିଲେ ଆମେ ପିତା ପୁତ୍ର ଓ ପବିତ୍ରାତ୍ମାଙ୍କ ନିର୍ଦ୍ଦିଷ୍ଟ କାର୍ଯ୍ୟ ଦେଖିପାରିବୁ। ପିତା ଈଶ୍ୱର ଅଟନ୍ତି ଓ ନିର୍ଦ୍ଦିଷ୍ଟ ଭାବେ ପୃଥକ ବ୍ୟକ୍ତି। ସେ ଅନନ୍ତକାଳୀନ ଆତ୍ମସ୍ଥିତି ଅଛି, ଅଦୃଶ୍ୟ ଅକ୍ଷୟ ଅଗମ୍ୟ ଜ୍ୟୋତିର୍ନିବାସୀ, କେହି ତାହାଙ୍କୁ ଦେଖିନାହିଁ ବା ଦେଖିପାରିବ ନାହିଁ। ବୃହତ୍ ଶତବର୍ଣ୍ଣ ସିଂହାସନ ବିଚାରରେ ସେ ହେଉଛନ୍ତି ବିଚାରପତି। ସେ ପୁତ୍ରଙ୍କୁ ଜଗତକୁ ପ୍ରେରଣ କଲେ। ପୁତ୍ର ଈଶ୍ୱର ଅଟନ୍ତି, ନିର୍ଦ୍ଦିଷ୍ଟ ଭାବେ ସେ ମଧ୍ୟ ପୃଥକ। ପିତାଙ୍କ ସହ ଏକ ହେଲେ ପିତା ଓ ପବିତ୍ରାତ୍ମାଙ୍କ ସହ ଚରିତ୍ରରେ ଈଶ୍ୱରତ୍ୱରେ ସମାନ ହେଲେ ମଧ୍ୟ ସେ ଏକ ନିର୍ଦ୍ଦିଷ୍ଟ ବ୍ୟକ୍ତିତ୍ୱ ସମ୍ପନ୍ନ। ଦେହଧାରଣ ଦ୍ୱାରା ସେ ଦୃଶ୍ୟ ହେଲେ ଓ ପିତାଙ୍କୁ ପ୍ରକାଶ କଲେ। ସେ ଉପାସନା ପାଇବା ପାଇଁ ଯୋଗ୍ୟ। ପୁତ୍ର ଶରୀରରେ ପ୍ରକାଶିତ ଈଶ୍ୱର ଅଟନ୍ତି। ପୁଣି ଆମେ ଦେଖୁ ପବିତ୍ରାତ୍ମା ମଧ୍ୟ ଈଶ୍ୱର ଅଟନ୍ତି ଓ ନିର୍ଦ୍ଦିଷ୍ଟ ବ୍ୟକ୍ତିତ୍ୱ ସମ୍ପନ୍ନ। ସେ ଏକ ଜଡ଼ ଶକ୍ତି ନୁହନ୍ତି, ମାତ୍ର ବ୍ୟକ୍ତି ଓ ପିତା ଓ ପୁତ୍ରଙ୍କ ପରି ଅନାଦି ଅନନ୍ତ। ପିତା ପୁତ୍ରଙ୍କୁ ଜଗତକୁ ପଠାଇଲେ, ପୁତ୍ର ପ୍ରାୟଶ୍ଚିତ ସାଧନ କରି ପୁନରୁତ୍ଥାନ ପରେ ପିତାଙ୍କ ନିକଟକୁ ଗଲେ ଓ ପବିତ୍ରାତ୍ମାଙ୍କୁ ପୃଥିବୀକୁ ପଠାଇଲେ। ବର୍ତ୍ତମାନ ପବିତ୍ରାତ୍ମା ପୃଥିବୀରେ କାର୍ଯ୍ୟରତ ଅଛନ୍ତି। ଦିନ ଆସିବ, ଯୁଗାନ୍ତ ଉପସ୍ଥିତ ହେବ। ସେ ସମୟରେ ଖ୍ରୀଷ୍ଟ ଅର୍ଥାତ୍ ପୁତ୍ର ସମସ୍ତ କର୍ତ୍ତାପଣ, ସମସ୍ତ କ୍ଷମତା ଓ ଶକ୍ତି ଲୋପ କଲା ଉତ୍ତାରେ ପିତା ଈଶ୍ୱରଙ୍କୁ ରାଜତ୍ୱ ସମର୍ପଣ କରିବେ। କାରଣ ସେ ସମସ୍ତ ଶତ୍ରୁଙ୍କୁ ନିଜର ପାଦ ତଳେ ନ ରଖିବା ପର୍ଯ୍ୟନ୍ତ ତାହାଙ୍କୁ ଅବଶ୍ୟ ରାଜତ୍ୱ କରିବାକୁ ହେବ। ଆଉ ସମସ୍ତ ବିଷୟ ପୁତ୍ରଙ୍କ ବଶୀଭୂତ କରାଗଲା ଉତ୍ତାରେ ସ୍ୱୟଂ ପୁତ୍ର ମଧ୍ୟ ତାହାଙ୍କର ଅର୍ଥାତ୍ ପିତାଙ୍କର ବଶୀଭୂତ ହେବେ। ଯେପରି ଈଶ୍ୱର ସର୍ବେସର୍ବା ହୁଅନ୍ତି, ଈଶ୍ୱର ଆପଣଙ୍କ ସହବର୍ତ୍ତୀ ହୁଅନ୍ତୁ।
ଆଶା କରୁ ପ୍ରସ୍ତୁତ ସନ୍ଦେଶରୁ ଆପଣ ନିଶ୍ଚୟ ଉପକାର ପାଇଛନ୍ତି। ଅଧିକ ଜାଣିବା ପାଇଁ ଆପଣ ଆମର ୱେବସାଇଟ୍ www.gbetministries.org ଲଗ୍ଇନ୍ କରିପାରିବେ। ପରମେଶ୍ୱର ଆପଣଙ୍କୁ ଆଶୀର୍ବାଦ କରନ୍ତୁ। ଆମେନ୍।